ପ୍ରଭୁପାଦଙ୍କର ଆଜି 43ତମ ଜୟନ୍ତୀର ତିଥି। ଆମେ ସକାଳ 8ଟାରୁ ଆମର କଥା ଚାଲିଛନ୍ତି, ପ୍ରଭାବ ପାଳନ କରୁଛେ। ତେଣୁ ଆମର ଶ୍ରୀପାଦ ମହାପ୍ରଭୁ ସୁନ୍ଦର ଭାବରେ କହିଲେ କେମିତି ଆମେ ପ୍ରଭୁପାଦଙ୍କୁ ଗୁରୁ ପୂଜା କରିବା। ଗତାନୁଗତିକ ଭାବରେ ଯଦି କିଛି ତାଙ୍କର ତାଙ୍କ ପ୍ରଶଂସା କରାଯିବ, ଏଇଟା ପ୍ରକୃତରେ ତାଙ୍କ ପୂଜା ହେବ ନାହିଁ। କାହିଁକିନା ଏମିତି ସମସ୍ତେ କରୁଛନ୍ତି ଗତାନୁଗତିକ ଭାବରେ, କିନ୍ତୁ ପ୍ରକୃତ ଗୁରୁ ପୂଜା କେଉଁଥିରେ ପ୍ରଭୁପାଦ ମହାରାଜ ଖୁସି ହେବେ? ତାଙ୍କର ଗୁଣଗାନଙ୍କର ନିଶ୍ଚିତ ଭାବରେ ସେ ଖୁସି ହେବେ। ବୈଷ୍ଣବମାନେ ତାଙ୍କର ଗୁଣଗାନ ଶୁଣିବା ପାଇଁ ଚାହାନ୍ତି ନାହିଁ, କିନ୍ତୁ ବୈଷ୍ଣବମାନଙ୍କର ଗୁଣଗାନ ହେଲେ ଭଗବାନ ଖୁସି ହୁଅନ୍ତି, ଏବଂ ଭଗବାନଙ୍କର ଯେତେବେଳେ ଗୁଣଗାନ କରାଯାଏ ସେତେବେଳେ ତାଙ୍କ ଭକ୍ତମାନେ ଖୁସି ହୁଅନ୍ତି। ଏହିପରି ଭାବରେ ଭକ୍ତ ଏବଂ ଭଗବାନ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲେ। ଆମେ ପ୍ରଭୁପାଦ ବିଷୟରେ କିଛି ଗୁଣା କୀର୍ତ୍ତନ କଲେ ନିଶ୍ଚିତ ଭାବରେ ଭଗବାନ ଖୁସି ହେଇଯିବ ଆମ ଉପରେ, କାରଣ ତାଙ୍କର ମୋର ଭକ୍ତ ପୂଜା ବେଦିକା, ତାଙ୍କର ଭକ୍ତ ପୂଜା ତାଙ୍କଠାରୁ ଅଧିକ ବୋଲି ଭଗବାନ ନିଜେ କହିଛନ୍ତି। କିନ୍ତୁ ଆମେ ଯଦି ଚିନ୍ତା କରିବା କେମିତି ପ୍ରଭୁପାଦଙ୍କୁ ଆମେ ସନ୍ତୁଷ୍ଟ କରିପାରିବା, ସେଇଟା ଆମର ପ୍ରକୃତ ପୂଜା ହେବା, ସେଇଟା ପ୍ରକୃତ ପୂଜା ହେବ। ତେଣୁ ଆମର ଶ୍ରୀପାଦ ମହାପ୍ରଭୁ କଥା କହିଲେ ସେଭଳି ଭାବରେ ଆମେ ଗତକାଲି ଆଲୋଚନା କରିଥିଲୁ, ଗତକାଲି ଆଲୋଚନା କରୁଥିଲୁ। ମୁଁ ଚିନ୍ତା କରୁଥିଲି ବହୁତ ଦର୍ଶନ ନେଇଗଲାଣି, ଆମର 11ଟାରେ ଥିଲା ଇଷ୍ଟଗୋଷ୍ଠୀ, ଏଠି ହେଇଗଲାଣି, କ'ଣ କେମିତି ହେବ, କିନ୍ତୁ ସେ ସବୁ ବ୍ୟବସ୍ଥା କରିଦେଲେ, ଇଷ୍ଟଗୋଷ୍ଠୀ ଏଠି ହେଇଗଲା। ଯାହା କିଛି ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଯୋଗୋସି ତଦାସି ଯତ୍ କରୋସି କହୁଛ ପୁରୁଷମାନେ ଏଇ ସଂସ୍ଥା ଏଭଳି ଇସ୍କନ ସଂସ୍ଥା ନାହିଁ, ଖାଲି ଯେକୌଣସି ହଉ ମାନେ ଭଗବାନଙ୍କର ପୂଜା ଯେଉଁ ରହିଛି ଏଭଳି ଯେଉଁମାନେ ସାଧୁ ଗୁରୁ ସେମାନେ ଜାଣନ୍ତି, କିନ୍ତୁ ସବୁ ଜିନିଷକୁ ଭଗବାନ ସହିତ ଯୁକ୍ତ କରିହେବ, ଯୁକ୍ତ କରିବା ଉଚ୍ଚତି ଯେଉଁ ରହିଛି କ'ଣ ହରିସମ୍ବନ୍ଧ ଶୁଣେ, ସବୁକିଛି ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ନିର୍ବନ୍ଧ କୃଷ୍ଣ ସମ୍ବନ୍ଧରେ ଯୁକ୍ତ ବୈରାଗ୍ୟ ଉଚ୍ଚତି ପ୍ରାପଞ୍ଚିକ ଦୟା ବୁଦ୍ଧିଆ ହରି ସମ୍ବନ୍ଧ ବସ୍ତୁ ନୁହେଁ, ନିର୍ବନ୍ଧ କୃଷ୍ଣ ପ୍ରାପଞ୍ଚିକ ଦୟା କ'ଣ ସେଇଟା ହେଉଛି ସର୍ବ କରିଛନ୍ତି ଯୁକ୍ତ ବୈରାଗ୍ୟ। ଯୁକ୍ତ ବୈରାଗ୍ୟ ଆମେ ସବୁ କାର୍ଯ୍ୟ ଯେଉଁ ରହିଛି ସବୁକିଛି ଭଗବାନଙ୍କ ସହିତ କେମିତି ଯୁକ୍ତ କରିପାରିବା, ଅନାସକ୍ତ ସେ ବିଷୟ ଆମର ସମସ୍ତଙ୍କ ଆସକ୍ତି ରହିଛି ବିଷୟ ପ୍ରତି, କିନ୍ତୁ ସେଥିରୁ ଆମେ ଅନାସକ୍ତ ହେଇକିରି ସେ ବିଷୟକୁ ଭୋଗ କରିବା, ସେଟାକୁ ଅନାସକ୍ତ ବିଷୟ ଯଥା ଉପଯୋଗ ଯେଉଁଭଳି ଭାବରେ ବିଷୟ ଉପଭୋଗ କରିବା କଥା ଯେତିକି ଆବଶ୍ୟକ ସେତିକି କରିବା, ଇଏ ହେଉଛି ନିର୍ବନ୍ଧ ସବୁ ଭଗବାନ ସବୁ କୃଷ୍ଣଙ୍କ ସମ୍ବନ୍ଧରେ, ସବୁକିଛି ଭଗବାନଙ୍କ ସହିତ ସମ୍ବନ୍ଧିତ, ସବୁକିଛି ଭଗବାନଙ୍କର ଶୁଦ୍ଧ ଭକ୍ତ। ଏଇଭଳି ଭାବରେ ଦୁଇ ପ୍ରକାର ବୈରାଗ୍ୟ ରହିଛି, ଗୋଟେ ପର୍ବ ବୈରାଗ୍ୟ, ଗୋଟେ ଯୁକ୍ତ ବୈରାଗ୍ୟ। ପ୍ରଭୁପାଦ ମହାରାଜ ପୂର୍ବରୁ ଯେଉଁମାନେ ସବୁ ରହିଥିଲେ ସାଧୁ ସନ୍ଥମାନେ ଆମେ ଶୁଣୁଥିଲୁ, ସେମାନେ କହିବେ ଧନ ଏଇଟା ମାୟା, ଆମେ ଛୁଇଁବୁ ନାହିଁ, କିନ୍ତୁ ପ୍ରଭୁପାଦ ସବୁ ଧନକୁ ବ୍ୟବହାର କଲେ। ପ୍ରଭୁପାଦ ମହାରାଜ ଇସ୍କନ୍ଦ କହିଛନ୍ତି ଗୋଟେ ଏଭଳି ସଂସ୍ଥା, ଇଏ ହେଉଛି ଅନ୍ଧ କଞ୍ଜନା, ଆମେ ଯେଉଁ ବିଦେଶୀମାନଙ୍କ ଦ୍ୱାରା ଶାସିତ ହେଇକିରି ଆମେ ଛୋଟ ହେଇଯାଇଛେ, ଆମକୁ ସେ କଙ୍କୁ କରିଦେଇଛନ୍ତି, ଏବଂ ପାଶ୍ଚାତ୍ୟ ଜଗତର ଲୋକମାନେ ତାଙ୍କର ଧନର ପ୍ରାଚୁର୍ଯ୍ୟ ରହିଛି, ଧନର ପ୍ରାଚୁର୍ଯ୍ୟରେ ସେମାନେ ଅନ୍ଧ ହେଇଯାଇଛନ୍ତି। ତେଣୁ ଅନ୍ଧ ସେ ବାଟ ଜାଣିପାରିବନି, ଚାଲିପାରିବ ନାହିଁ, ଛୋଟା ଦେଖିପାରିଲେ ମଧ୍ୟ ସେ ଚାଲିପାରିବନି, ତାର ଶକ୍ତି ନାହିଁ, ଚାଲିପାରିବ ନାହିଁ। ଏହିଭଳି ଭାବରେ ଦୁଇଜଣ ମିଶିଗଲେ ଠିକ୍ ଭାବରେ ଚାଲିବ, ଅନ୍ଧ ଅନ୍ଧର କାନ୍ଧରେ ବସିବ ଛୋଟା, ଏବଂ ଛୋଟା କେବେ ଚାଲ, ଏବଂ ଅନ୍ଧ ସେ ଗୋଟେ ଚାଲିବ। ଆମର ଇସ୍କନ୍ ପ୍ରଭୁପାଦ ମହାରାଜ ଦେଖନ୍ତୁ, ପ୍ରଭୁପାଦ ମହାରାଜ ପୂର୍ବରୁ ବହୁତ ଆଚାର୍ଯ୍ୟ ଥିଲେ, ବହୁତ ସାଧୁ ଥିଲେ, ସବୁ ଥିଲେ, କିନ୍ତୁ ମହାପ୍ରଭୁଙ୍କର ଯେଉଁ ମନୋନୀତ ଥିଲା କି ପୂରଣ କରିପାରିଥିଲେ କି 500 ବର୍ଷ ଧରି, ତେଣୁ ଭଗବାନଙ୍କର କେତେ ପ୍ରିୟ ସିଏ ସେ ଜାଣନ୍ତି, କେମିତି ସବୁ ଜିନିଷକୁ କେମିତି ଭଗବାନ ସେବାରେ ଲଗେଇବା। ଆଜି ଇସ୍କନ୍ ଦେଖନ୍ତୁ ଭୁବନେଶ୍ୱରରେ ଦେଖୁଛେ, ବହୁତ ବଡ଼ ବଡ଼ ମନ୍ଦିର ସବୁ ରହିଛି, ପୁରୁଣା କାଳିଆ ସବୁ ରହିଛି, କିନ୍ତୁ ଯେତେବେଳେ ଲୋକମାନେ ଯାଆନ୍ତି, ଟୁରିଷ୍ଟମାନେ ଯାଆନ୍ତି, ଭୁବନେଶ୍ୱର ଆସି ପହଞ୍ଚ ଇସ୍କନ ମନ୍ଦିରକୁ ଆସନ୍ତି। ଇସ୍କନ ମନ୍ଦିର 1977 ପ୍ରଭୁପାଦ ମହାରାଜ ଦେଇଥିଲେ, ଫାଉଣ୍ଡେସନ ଦେଇଥିଲେ February 2 ତେଣୁ ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ସମସ୍ତେ ଆକର୍ଷିତ କରୁଛନ୍ତି। କିଏ କେଉଁଭଳି ଭାବରେ ଆକର୍ଷିତ କରୁଛନ୍ତି, ଆମେ ପୂର୍ବରୁ ଯେଉଁ ଭକ୍ତମାନେ ପ୍ରଭୁପାଦ ଗୁଣଗାନ କରୁଥିଲେ, ସେ କହୁଥିଲେ କିଏ ପ୍ରଭୁପାଦର ବହି ପୁସ୍ତକ ପଢ଼ିକରି ଆକର୍ଷିତ ହୋଇଛନ୍ତି। ବିଭିନ୍ନ ପ୍ରକାର ପ୍ରଭୁପାଦ ମହାରାଜ ଇସ୍କନ ବ୍ୟବସ୍ଥା କରିଛନ୍ତି, ଏହାଦ୍ୱାରା ସମସ୍ତେ ଆକର୍ଷିତ ହୋଇକି ଆସୁଛନ୍ତି। କିଏ କେଉଁଭଳି ଭାବରେ ଆକର୍ଷିତ ହୁଏ ଆସୁଛନ୍ତି, କିନ୍ତୁ ଯିଏ ଯେଉଁଭଳି ଭାବରେ ଆକର୍ଷିତ ହୁଅନ୍ତୁ ନା କାହିଁକି, ଯେନ ତେନ ପ୍ରକାରଣ ମନ କୃଷ୍ଣ ନିବେଶ ହେ ନାରଦ ମୁନି ଏଇଟା କହୁଛନ୍ତି ପ୍ରହ୍ଲାଦଙ୍କୁ। ଯେତେବେଳେ ରାଜସ୍ୱ ଯଜ୍ଞ ହେଉଛି, ସେ ଯଜ୍ଞରେ ଯେତେବେଳେ ସମସ୍ତଙ୍କ ସାମ୍ନାରେ ଭଗବାନ ସୁଦର୍ଶନ ଚକ୍ର ପ୍ରେରଣ କଲେ, ସେ ଶିଶୁପାଳଙ୍କର ସେ ଶିରଚ୍ଛେଦନ କଲା, ସେ ଶିଶୁପାଳଙ୍କର ଶରୀରରେ ଗୋଟେ ଜ୍ୟୋତି ଆସିକି ଭଗବାନ ଶରୀରରେ ମିଶିଗଲା। ତେଣୁ ଏଇଟା ଯେତେବେଳେ ଆଶ୍ଚର୍ଯ୍ୟ ହେଇକି ନାରଦଙ୍କୁ ପଚାରିଲେ କେମିତି ବେଣ ତ ସେ ବଡ଼ ଧାର୍ମିକ ଥିଲା, ଭଗବାନ ବିରୋଧୀ ଥିଲା, କିନ୍ତୁ ସିଏ କେମିତି ନର୍କକୁ ଯାଉଥିଲା, ଇଏ ସବୁବେଳେ ପିଲାଦିନରୁ ଭଗବାନଙ୍କର ବିରୁଦ୍ଧରେ କହି କହିକି ମଧ୍ୟ ସାଧୁରୀ ମୃତ୍ୟୁ କେମିତି ପ୍ରାପ୍ତ ହେଲା। ତେଣୁ ନାରଦ ମୁନି ସେ ପ୍ରଶ୍ନର ଉତ୍ତର ଏକଥା କହିଛନ୍ତି, ଆମେ କିନ୍ତୁ ସଂକ୍ଷେପ ଗୋଟେ ଶ୍ଳୋକ ଯେ ଏଇଭଳି ଭାବରେ ଗୋଟିଏ କାମ ଭୟା କଂସୁ ଦ୍ୱେଷା ଚୈଦ୍ୟା ଦୟା ରୂପ ସମ୍ବନ୍ଧା ଦୁଷ୍ଣେୟ ସ୍ନେହା ଦୁଃଖ ମତ୍ୟା ଭୟ ବିଭୁ ଗୋପୀମାନେ ଭଗବାନ ସହିତ କାମରେ କହିଲେ ପ୍ରେମ ଶୁଦ୍ଧ ପ୍ରେମ ସେମାନେ ଭଗବାନ ସହିତ ଯୁକ୍ତ ଥିଲେ। ଗୋଟିଏ କାମ ଭୟା କଂସ ସବୁବେଳେ ଭୟ କରୁଥିଲା, ଏବଂ ଦ୍ୱେଷ ଚୈଦ୍ୟା ମିଳେ ଶିଶୁପାଳ ଇତ୍ୟାଦି ମାନେ ସବୁ ଭଗବାନଙ୍କୁ ଦ୍ୱେଷ କରୁଥିଲେ, ଏବଂ ବୃଷ୍ଣୀ ମହାସର ଯେଉଁମାନେ ଅଛନ୍ତି ସେମାନେ ଭଗବାନ ସହିତ ସମ୍ବନ୍ଧରେ ଯୁକ୍ତ ହୋଇଥିଲେ, ତାଙ୍କର କୂଳରେ ସେ ଯାହାତ ହେଇଛନ୍ତି ବୃଷ୍ଣୀ କୂଳରେ, ଏବଂ ସ୍ନେହାଦୁୟ ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ତୁମେ ସବୁ ସ୍ନେହରେ ଭଗବାନ ସହିତ ଯୁକ୍ତ ହେଇଛ, ଏବଂ ଭକ୍ତିଆ ଭୟ ବିଭୁ ଆମେମାନେ ସବୁ ଭକ୍ତିରେ ଭଗବାନ ସହିତ ଯୁକ୍ତ ହେଉଛନ୍ତି। କିନ୍ତୁ କତକପି ନଭିନଶ୍ୟା ପଞ୍ଚାନ ପୁରୁଷ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, କୌଣସି ଉପାୟରେ ମଧ୍ୟ ବେଣ ଭଗବାନଙ୍କ ସହିତ ଯୁକ୍ତ ହୋଇନଥିଲା, ତେଣୁ ଯେକୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହେବା। ପ୍ରଭୁପାଦ ମହାରାଜ ଏଇଭଳି ଭାବେ ବ୍ୟବସ୍ଥା ଏକ ସାରା ପୃଥିବୀରେ ଏସବୁ ହେଲା, ତେଣୁ ଏ ସୁଯୋଗ ଆମକୁ ପ୍ରଦାନ କରିଛନ୍ତି। ପ୍ରଭୁପାଦଙ୍କର ପ୍ରିୟ ଶିଷ୍ୟ ଥିଲେ ଆମର ଗୁରୁଦେବ ଶ୍ରୀ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ, ତେଣୁ ସେ ତାଙ୍କୁ କହିଥିଲେ ତୁମେ ସାରା ପୃଥିବୀରେ, ଯେମିତି ମହାପ୍ରଭୁ କହିଲେ ପ୍ରଭୁପାଦଙ୍କୁ ତୁମେ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କର, ପ୍ରଭୁପାଦ ମହାରାଜ ସେଇଭଳି ଭାବରେ କହିଲେ ତାଙ୍କର ଶିଷ୍ୟଙ୍କୁ ତୁମେ ଏଇ ଯେଉଁ ଭଗବାନ କଥାକୁ ବୈଜ୍ଞାନିକ ପ୍ରଚାର କର, ତେଣୁ ସିଏ ଏଇ ସ୍ଥାନକୁ ନେଲେ ବୈଜ୍ଞାନିକ ପ୍ରଚାର କରାଯିବ। ଆଜି ଆମେ ଦେଖୁଛୁ ପ୍ରକୃତରେ ତାଙ୍କର ଇଚ୍ଛା କାର୍ଯ୍ୟକାରୀ ହେବାକୁ ଯାଉଛି, 14 ବର୍ଷ ହେଇଗଲା ଆମ ଶିଷ୍ୟମନ୍ଦ ଆତ୍ମନିବେଦନ ସେ ମହାରାଜ କହନ୍ତି 14 ବର୍ଷ ହେଇଗଲା ଭଗବାନ ଯାଇଥିଲେ ବନବାସ, ରାମଜୀଙ୍କର ଲୀଳା ହେଉଛି ଏଇଭଳି ଭାବରେ 14 ବର୍ଷ ବନବାସ, ବର୍ତ୍ତମାନ 14 ବର୍ଷ ପୁରିଗଲା, ତେଣୁ ବର୍ତ୍ତମାନ 2020 ଆସିଲେ, 2006 ଆମେ ନେଲେ 14 ବର୍ଷ ପୁରିଗଲା, ତେଣୁ 2020 ଆମେ ବର୍ତ୍ତମାନ ଚାଲିବ ଭଗବାନଙ୍କର ରାମଜୀଙ୍କର ତାର ସ୍ୱାଗତ କରିବା, ରାମଜୀଙ୍କ ଶାସନ ଚାଲିବ, ତେଣୁ ଗୁରୁଦେବଙ୍କ ମାଧ୍ୟମରେ ଆମେ ରାମଜୀଙ୍କ ସେବାରେ ଯୁକ୍ତ ହେବା। ରାମଜୀଙ୍କ ସେବା 14 ବର୍ଷ କାଳ ଅଯୋଧ୍ୟା ବାସ ଛଟପଟ ହେଉଥିଲେ, ଭଗବାନ ଚାଲି ଯାଇଥିଲେ 14 ବର୍ଷ ବିଶେଷ ତାପସ ବେଶ ବିଶେଷ ଉଦାସ 14 ବର୍ଷ ରାମ ବନବାସ, 14 ବର୍ଷ କାଳ ଅଯୋଧ୍ୟା ବାସ ମାନେ ଛଟପଟ ହେଉଥିଲେ, ତେଣୁ ଯେଉଁମାନେ ଗୁରୁଦେବଙ୍କ ଶିଷ୍ୟମାନେ ସେମାନେ ସେଇଭଳି ଭାବେ ଛଟପଟ ହେଉଥିଲେ, କେବେ ଭଗବାନ ଫେରିବେ ଏବଂ କେବେ ଆମେ ତାଙ୍କର ଦର୍ଶନ ପାଇବା, ତାଙ୍କ ସେବାରେ ଯୁକ୍ତ ହେବା, ତେଣୁ 14 ବର୍ଷ ପରେ ସେ ସୁଯୋଗ ମିଳିଲା। ଆମକୁ ମଧ୍ୟ ସେଇଭଳି ଭାବରେ ସୁଯୋଗ ମିଳିଲା, ଆମେ ରାତି ପାଇଥିଲେ ସକାଳ ହେଇଥିଲେ, ଆମେ ସଞ୍ଜୟ ପ୍ରଭୁ ମାଇକ ଯାଇଥିଲେ ରାଧାକୁଣ୍ଡ, ଏ ଯେଉଁ ରହିଛି ଆମର କ'ଣ ପାଇଁ ଯାଇଥାନ୍ତେ ଗୁରୁମାର ତିରୋଭାବ ଦଶହରା ତିଥି ଗୁରୁମାର ତିରୋଭାବ ପାଇଁ ଯାଇଥାନ୍ତେ, କିନ୍ତୁ ଏଭଳି ବ୍ୟବସ୍ଥା କରିଦେଲେ ଗୁରୁ ମହାରାଜ, ସେଇ ତା ପରଦିନଠୁ ତାଙ୍କର ମନରେ ପ୍ରେରଣା ଆସିଲା, ସେ ସେଟାକୁ ଉଦ୍ଧାର କରିଦେଲେ, 14 ବର୍ଷ ଧରି ଯାଇପାରିନଥିଲା ଗୋଟେ ଦିନରେ ସେଟାକୁ ଇଏ କରିଦେଲେ, ସମ୍ଭବ ସମ୍ଭବ କରିସାରିଲେ, ତେଣୁ ଆମର ବର୍ତ୍ତମାନ ପ୍ରଶସ୍ତ କ୍ଷେତ୍ର ଆସିଗଲା, ବହୁତ ସବୁ ପ୍ରକାର ସୁବିଧା ହେଇଗଲା, 3 ଜିନିଷ ଦରକାର ରିପୋର୍ଟ ପ୍ରୋଜେକ୍ଟ ପାଇଁ, ଲ୍ୟାଣ୍ଡ କ୍ୟାପିଟାଲ ଏବଂ ଆଉ ଗୋଟେ କ'ଣ ରହିଛି ମ୍ୟାନ୍ ପାୱାର, ଲ୍ୟାଣ୍ଡ କ୍ୟାପିଟାଲ ମ୍ୟାନ୍ ପାୱାର ଲେବର ମ୍ୟାନ୍ ପାୱାର ଲେବର ତିନୋଟି ଜିନିଷ ଦରକାର ଯେମିତି ପ୍ରୋଜେକ୍ଟ ପାଇଁ କିନ୍ତୁ ଆମର ଗୁରୁଦେବ ଯେଉଁ ପ୍ରୋଜେକ୍ଟ ରହିଛି ତା ପାଇଁ ସବୁ ବର୍ତ୍ତମାନ ଲ୍ୟାଣ୍ଡ ଆସିଗଲା ଲ୍ୟାଣ୍ଡ ଆମର ଥିବା ସଞ୍ଜୟ ପ୍ରଭୁ ଆମର ପଛପଟେ ଜାଗା ଯେଉଁ ମନ୍ଦିର ହେବ ତା ପାଇଁ ମଧ୍ୟ ଜାଗା ସବୁ ନେଲେ ସବୁ ଏଇଟା ମାନେ ମିଳିନଥାନ୍ତା କିନ୍ତୁ ସବୁ ଭଗବାନ ଯାହା ଚାହିଁବେ କ'ଣ ନ ହେବ ଭଗବାନ ଚାହୁଁଛନ୍ତି ସେଇଟା ଗୁରୁଦେବ ମାଧ୍ୟମରେ ତାଙ୍କର ଯେଉଁ ରହିଛି ପ୍ରାଣ ପ୍ରୋଜେକ୍ଟ ସେସବୁ ହେବ ତେଣୁ ଆମ ଉପରେ ବର୍ତ୍ତମାନ ନିର୍ଭର କରୁଛେ ଆମେ କିଭଳି ଭାବରେ ଏଥିରେ ଯୁକ୍ତ ହେବା ଆମେ କିଭଳି ଭାବରେ ଯୁକ୍ତ ହେବା ଆମର ମଧ୍ୟ ସବୁବେଳେ ଆମ ଭାଇ ପ୍ରଭୁ ସବୁବେଳେ ମନଦୁଃଖ କରନ୍ତି ଆମେ ଏତେ ବର୍ଷ ହେଲାଣି ସଣ୍ଡେ ପ୍ରୋଗ୍ରାମ କରୁଛେ ଇଏ କରୁଛେ କିନ୍ତୁ ଆମର ଏଇଟା କାର୍ଯ୍ୟକ୍ରମ ବିଶେଷ ଭାବରେ ହେଇପାରୁନାହିଁ ଇଣ୍ଟେନ୍ସିଭ୍ ହେଇପାରୁନାହିଁ ତେଣୁ ବର୍ତ୍ତମାନ ସମୟ ଆସିଗଲା ସେ ସମୟ ଆସିଗଲା ଫେବୃଆରୀ ଟାଇମ୍ ଆସିଗଲା ଗୁରୁଦେବ ଯେଉଁ ଚାହିଁଥିଲେ କଳ୍ପନା କରିଥିଲେ ଗୋଟେ ବିରାଟ ମନ୍ଦିର ହେବ ପଶ୍ଚିମ ଓଡ଼ିଶାବାସୀମାନଙ୍କ ପାଇଁ ଆମେ ସେ ପଶ୍ଚିମ ଓଡ଼ିଶାରେ ରହିଛେ ଆମେ ଯଦିଓ ମଧ୍ୟ ଓଡ଼ିଶାର ବାସୀ କିନ୍ତୁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଆସି ହେଇଗଲୁ ତ ସେ ଏଇଠି ରହିଲୁ ଆମେ ଏବଂ ପଶ୍ଚିମ ଓଡ଼ିଶାବାସୀମାନଙ୍କ ପାଇଁ ସୁଯୋଗ ପ୍ରଦାନ କରାଯାଇଛି ଗୁରୁଦେବ କୃପାରୁ ସୁଯୋଗ ହେଇ ଯଦି ଏଇଠି ନ ମିଳିଥାନ୍ତା ତାହେଲେ ପଶ୍ଚିମ ଓଡ଼ିଶାବାସୀମାନେ ଏଇ ସୁଯୋଗ ପ୍ରାପ୍ତ ହେଇପାରିନଥାନ୍ତେ ତେଣୁ ବିଶେଷ ଭାବରେ ପଶ୍ଚିମ ଓଡ଼ିଶା ଯଦି କୁହାଯାଉଛି ଅବହେଳିତ ରାଜ୍ୟ ବୋଲି ଓଡ଼ିଶାର କିନ୍ତୁ ବର୍ତ୍ତମାନ ଦେଖିବା ସବୁଠାରୁ ଶ୍ରେଷ୍ଠ ରାଜ୍ୟ ହେଇଛି ପଶ୍ଚିମ ଓଡ଼ିଶା ସବୁଠାରୁ ବେଷ୍ଟ ଜିନିଷ ଯଦି କୁହାଯିବ କ'ଣ ଲୋକମାନେ ଜାଣନ୍ତି ନାହିଁ ସବୁଠାରୁ ବେଷ୍ଟ ଜିନିଷ କ'ଣ ସେମାନେ ଭାବନ୍ତି ଲୋକମାନେ କ'ଣ ଭାବନ୍ତି ନା ଅଧିକରୁ ଅଧିକ ରୋଜଗାର କରିବା ଅଧିକରୁ ଅଧିକ ଉପଭୋଗ କରିବା ବା ଏହିସବୁ ବିଭିନ୍ନ ପ୍ରକାର ଭୌତିକ କିଛି ସମ୍ପତ୍ତି ଇତ୍ୟାଦି ପ୍ରାପ୍ତ ହେବା ଏଇଟା ସବୁଠୁ ବେଷ୍ଟ ଜିନିଷ କିନ୍ତୁ ପ୍ରକୃତ ବେଷ୍ଟ ଜିନିଷ ଭଗବତ ଗୀତାରେ ଭଗବାନ କରି ଜଙ୍ଗଲ ମାନ୍ୟତେ ନା ଅଧିଗନ୍ତ ଜସ୍ମିନ୍ ସ୍ଥିତ ନ ଦୁଃଖେ ନ ଗୁରୁ ନା ବିଚାର ଗତି ଇଏ ଭଗବତ ଯେଉଁ ରହିଛି ବସ୍ତୁ ରହିଛି ଆମେ ଯଦି ତାଙ୍କୁ ପ୍ରାପ୍ତ ହେବା ତାଠାରୁ ଆଉ ଅଧିକ କିଛି ଲାଭ ନାହିଁ ଏଇଟା ଲୋକମାନେ ଜାଣନ୍ତି ନାହିଁ ଲୋକମାନେ ଜାଣନ୍ତି ନାହିଁ ଭଗବାନ ସେଥିପାଇଁ କହିଲେ ଅର୍ଜୁନ ଏଇଟା ସବୁ ଶ୍ରେଷ୍ଠ ଲାଭ ହେଉଛି ଏଇଟା ଭାଗବତରେ ମଧ୍ୟ ସେଟା କୁହାଗଲା ଗୀତାବାନ ସଂଖ୍ୟ ଯୋଗାଭ୍ୟାମ ସୁଧର୍ମ ପରିନିଶ୍ଚୟା ଜନ୍ମ ଲାଭ ପରପୁଂସା ମନ୍ତ୍ରୀ ନାରାୟଣ ସ୍ମୃତି ଯିଏ ଯେଉଁ ସ୍ଥିତିରେ ଅଛନ୍ତି ଆମ ଓଡ଼ିଶା ମାନେ ବିଶେଷ ଭାବରେ ବୁର୍ଲା ଯେଉଁମାନେ ବାସୀମାନେ ଏଠି ଉପସ୍ଥିତ ଅଛନ୍ତି କିଏ କେଉଁ ଭାବରେ ଯୁକ୍ତ ହେଇଛନ୍ତି କିଏ କେଉଁ ଭାବରେ ଜୀବନଯାପନ କରୁଛନ୍ତି କିଏ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ସେମାନେ ଜ୍ଞାନ ଚର୍ଚ୍ଚା କରୁଛନ୍ତି କିଏ ସାଂଖ୍ୟ ଆଲୋଚନା କରୁଛନ୍ତି କିଏ ଯେଉଁ ନିଜ ଧର୍ମ ରହିଛି କିଏ ବିଜନେସ୍ କରୁଛନ୍ତି କିଏ ପ୍ରଫେସର ରହିଛନ୍ତି କିଏ ମେଡ଼ିସିନ୍ ଡକ୍ଟର ରହିଛନ୍ତି କିଏ କେଉଁ ଭାବରେ ସ୍ୱଧର୍ମ ନିଜ ଧର୍ମରେ ରହିଛନ୍ତି କିନ୍ତୁ ଯିଏ ଯେଉଁ ନିଷ୍ଠାରେ ଥାନ୍ତୁ ନା କାହିଁକି ଶ୍ରେଷ୍ଠ ଲାଭ କ'ଣ ସେ ଜନ୍ମ ଲାଭ ପରପୁଂସା ମନ୍ତ୍ରୀ ନାରାୟଣ ସ୍ମୃତି ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହେଇଛେ ମାନେ ଆମର ଶ୍ରେଷ୍ଠ ହେଉଛି ଲାଭ ଏଇଟା ଯଦି ଅନ୍ତିମ ସମୟରେ ଆମେ ଭଗବାନଙ୍କ ସ୍ମୃତି ଆସିପାରିଲା ଭଗବାନ ସ୍ମରଣ ହେଇପାରିଲା ଏଇଟା ହେଉଛି ଆମ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲାଭ ପ୍ରାପ୍ତ ହେଇପାରିବା ତେଣୁ ଏ ସୁଯୋଗ ପ୍ରଦାନ କରିଛନ୍ତି ବର୍ତ୍ତମାନ ଭଗବାନ ଭଗବାନ ଏ ଛୋଟ ପିଲା କିଛି ଜାଣୁନାହିଁ ଖେଳୁଛି କିନ୍ତୁ ତା ଅଜାଣତରେ ମଧ୍ୟ ଭଗବାନ କଥା ତାର କମେଣ୍ଟ କରି ସେ ଭଗବାନ ଭକ୍ତ ହେବ ଭକ୍ତି ହେଉଛି ଏଭଳି ଭାବରେ ଅହେତୁକି ଅପ୍ରତିଭତା ପ୍ରହ୍ଲାଦ ମହାରାଜ ମାଙ୍କ କୋଳରେ ମାଙ୍କ ଗର୍ଭରେ ଥିଲେ କିନ୍ତୁ ନାରଦ ମୁନି ଯେତେବେଳେ ଭଗବାନ କଥା କହୁଥିଲେ ସେତେବେଳେ ସେ ଭକ୍ତ ହେଇଗଲେ ପାଞ୍ଚ ବର୍ଷରେ ବାଳକ ଭଗବାନ କଥା କହୁଥିଲେ ସେ ସବୁ ରହିଛି ଛୋଟ ପିଲା ହେଲେ କ'ଣ ହେବ ବର୍ତ୍ତମାନ ଔଷଧ ଯେମିତି ଆମେ ଖାଇଲେ ଆମେ ଜାଣୁନେ କେମିତି ଆମ ରୋଗ ଭଲ ହେଉଛି ସେଇଭଳି ଭାବରେ ବର୍ତ୍ତମାନ ସେ ଔଷଧ ପାଉଛି ଅଜାଣ କରି ଖେଳାଧୁଳା ଚାଲିଛି କିନ୍ତୁ ଭଗବାନ କଥା ପ୍ରବେଶ କରୁଛି କର୍ଣ୍ଣରେ ତେଣୁ ପ୍ରଭୁବା ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି ଏବଂ ତାଙ୍କର ଇଚ୍ଛାକୁ ତାଙ୍କର ଭକ୍ତମାନେ କାର୍ଯ୍ୟକାରୀ କରନ୍ତି ତେଣୁ ପ୍ରଭୁବା ମହାରାଜ କହିଥିଲେ ଆମର ଗୁରୁଦେବ ଏ ସ୍ଥାନ ନେଇଥିଲେ ଆମେ ଚିନ୍ତା କରିପାରୁନଥିଲେ କେମିତି ହେବ ସବୁ କ'ଣ ନା ବର୍ତ୍ତମାନ ଆମର ଆଶା ଆସିଯାଉଛି ହଁ ହେଇଯିବ ସବୁ କିଛି ଜାଗା ବଢ଼ିଗଲା ଆମର ଲ୍ୟାଣ୍ଡ ଆସିଗଲା ଲୋକମାନେ ଆସିଗଲେ ଲୋକମାନେ ସବୁ ଭକ୍ତମାନେ ସବୁ ଥିଲେ କି କେଉଁଠି ଥିଲେ ସବୁ ଆସି ପହଞ୍ଚିଗଲେ ସବୁଠୁ ବେଷ୍ଟ ଭକ୍ତ ସବୁ ଆସିଗଲେ ସାଧାରଣ ବ୍ୟକ୍ତି ନୁହନ୍ତି ଆଇଆଇଟିଆନ୍ ସବୁ ଆସିଛନ୍ତି ଇଞ୍ଜିନିୟର ମାନେ ଆସିଛନ୍ତି ଡକ୍ଟର ମାନେ ଆସିଛନ୍ତି ସାଧାରଣ ଯେକୌଣସି ବିଜନେସ୍ ମାନେ ଆସୁଛନ୍ତି ଯିଏ ଯେଉଁ ପ୍ରଫେସନ୍ ଅଛି ସମସ୍ତେ ଆସି ପହଞ୍ଚୁଛନ୍ତି ଯେଉଁମାନେ କିଛି ଭଗବାନ ପାଇଁ କିଛି ସେବା କରିବା ପାଇଁ ଏଇ ମନବୃତ୍ତି ନେଇକିରି ତ୍ୟାଗ ମନବୃତ୍ତି ନେଇକି ଆସିଛନ୍ତି ଏମାନେ ଆଉ ପୂର୍ବରୁ ସେଟା ହେଇପାରୁନଥିଲା ଆମ ସଞ୍ଜୀବ ପ୍ରଭୁ ସଞ୍ଜୟ ପ୍ରଭୁ ରହିଛନ୍ତି ତାଙ୍କର ଧନକୁ ଏଇ ଭଗବାନଙ୍କ ସେବାରେ ଲଗାଇବା ପାଇଁ ସେ ଚାହୁଁଛନ୍ତି। ଆମର ସେମିତି ଗୋଟେ କଥା ରହିଛି, ଯେତେବେଳେ ରଘୁନାଥ ଦାସ ଗୋସ୍ୱାମୀ ଭଗବାନ ମହାପ୍ରଭୁ ତାଙ୍କୁ ପଠେଇଥିଲେ, ତମେ ରହିକି ରାଧାକୁଣ୍ଡ ରହିକି ତାକୁ ଉଦ୍ଧାର କର, ରାଧାକୁଣ୍ଡ ରହିଥିଲେ କିନ୍ତୁ କ'ଣ ସେ କେଉଁ ପଇସା ଆଣି ରୋଜଗାର କରି ଉଦ୍ଧାର କରିବେ କେମିତି, ହଁ ଏଇଭଳି ଭାବରେ ଚିନ୍ତା କରୁଥିଲେ। ରାଧାକୁଣ୍ଡ ନା କେଉଁଟା ସନାତନ ଗୋସ୍ୱାମୀ ବୋଧେ, ସନାତନ ଗୋସ୍ୱାମୀ ସେ ଯେଉଁ ମଦନ ମୋହନ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ, ହଁ ତାଙ୍କର ଗୋଟେ ମନ୍ଦିର ନା ନା ହଁ ରାଧା ଏ ଦୁଇଟା କଥା ଅଲଗା ଅଲଗା ରହିଛି। ରାଧା ଯେଉଁ ରଘୁନାଥ ଦାସ ଗୋସ୍ୱାମୀ ରାଧାକୁଣ୍ଡରେ ଉଦ୍ଧାର କରିପାରୁନଥିଲେ, ଜଣେ ଧନୀ ବ୍ୟକ୍ତି ସେ ଯାଇଥିଲେ ବଦ୍ରୀନାଥ ଯାଇଥିଲେ ତାଙ୍କର କିଛି ଧନ ପ୍ରଦାନ କରିବା ପାଇଁ ଭଗବାନଙ୍କୁ, କିନ୍ତୁ ଭଗବାନ ସେଠି କହିଲେ ନା ନା ଏଇଟା ଗୋଟେ ନେଇଯାଅ ରଘୁନାଥକୁ ଦେବ, ରାଧାକୁଣ୍ଡରେ ରଘୁନାଥକୁ ଦେବ, ସେ ଯଦି ଗ୍ରହଣ ନ କରିବ ତାଙ୍କୁ କହିବ ମୋ କଥା, ମୁଁ ତାଙ୍କୁ କହିଛି ସେ ଚାହୁଁଥିଲେ ରାଧାକୁଣ୍ଡକୁ ଉଦ୍ଧାର କରିବା ପାଇଁ, ସେ ତୁମେ ତାଙ୍କୁ ବର୍ତ୍ତମାନ ସେଟା ଦେବ, ସେ ରାଧାକୁଣ୍ଡ ଉଦ୍ଧାର କରିବେ। ଏଇଭଳି ଭାବରେ ସେ ରାଧାକୁଣ୍ଡ ଉଦ୍ଧାର କରିଥିଲେ ଏବଂ ସନାତନ ଗୋସ୍ୱାମୀ ମଧ୍ୟ ସେଭଳି ଭାବରେ, ସନାତନ ଗୋସ୍ୱାମୀ ଯେତେବେଳେ ବୃନ୍ଦାବନ ରହିଥିଲେ ଗୋଟେ ଗୋଟେ ବୃକ୍ଷ ମୂଳରେ ରହିଥିଲେ, ମଦନ ମୋହନ ଆସି ପହଞ୍ଚିଲେ ମୁଁ ତମ ପାଖରେ ରହିବି ବାବା, ମୁଁ ତମ ପାଖରେ ରହିବି। ସନାତନ ଗୋସ୍ୱାମୀ ଲାଲା ତମେ ନନ୍ଦ ମହାରାଜଙ୍କ ପୁତ୍ର, ତମେ କ'ଣ ମୋର ଦରିଦ୍ର ପରିବାର ଦରିଦ୍ର ପାଖରେ ରହିବ ତମେ, ହଁ ଭଗବାନ ସେଦିନ ରାତିରୁ ଉଠିଲା ବେଳେ ଦେଖିଲା ମଦନ ମୋହନ ଆସି ଉପସ୍ଥିତ ହେଇଛନ୍ତି। ସନାତନର ପ୍ରାଣ ଦନ ହେ ଜୟ ରାଧା ମଦନ ମୋହନ, ରାଧା ମଦନ ମୋହନ ରାଧା। ଏଇଭଳି ଭାବରେ ଗୋସାଇ ଗ୍ରନ୍ଥ ଭଗବାନ ଆସିଛନ୍ତି, ସେଇଭଳି ଭାବରେ ଆମର ଗୋସ୍ୱାମୀ ଶ୍ରୀ ଶ୍ରୀମଦ ଭକ୍ତି ସବୁ ଦାମ ଗୋସ୍ୱାମୀ ଗୋଲ ମହାରାଜ ପାଖରେ ରାମଚନ୍ଦ୍ର ଆସି ପହଞ୍ଚିଛନ୍ତି। ସେଇଭଳି ଭାବରେ ସେମାନେ ଚିନ୍ତା କରୁଥିଲେ ସନାତନ ଗୋସ୍ୱାମୀ କେମିତି ଇଏ ଗୋଟେ ଛୁପଟ ପଟେ ରହିଛନ୍ତି, ତାଙ୍କ ପାଇଁ ଗୋଟେ ବିରାଟ ମନ୍ଦିର ଭଗବାନ, ସିଏ ନନ୍ଦନନ୍ଦନ ମଦନ ମୋହନ ତିନୋଟି ତତ୍ଵ ରହିଛନ୍ତି ଭଗବାନଙ୍କର, ଗୋବିନ୍ଦ ଗୋପୀନାଥ ମଦନ ମୋହନ। ଗୋବିନ୍ଦ ହେଉଛନ୍ତି ଅଭିଧେୟ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଅଭିଧେୟ ତତ୍ତ୍ୱ ହେଉଛନ୍ତି ଗୋବିନ୍ଦ ଦେବ ଭକ୍ତି, ସମ୍ବନ୍ଧ ତତ୍ତ୍ୱ ହେଉଛନ୍ତି ମଦନ ମୋହନ କୃଷ୍ଣଙ୍କ ସମ୍ବନ୍ଧ, ଏବଂ ପ୍ରୟୋଜନ ତତ୍ତ୍ୱ ହେଉଛନ୍ତି ଗୋପୀନାଥ। ସେହିଭଳି ଭାବରେ ଏଠି ଆମର ରାମଜୀ ରହିଛନ୍ତି, ସାଧାରଣତଃ ଲୋକମାନେ ରାମଜୀକୁ ବେଶୀ ଭାବରେ ପଶ୍ଚିମ ଓଡ଼ିଶାର ବାସୀମାନେ ରାମଜୀଙ୍କର ବେଶୀ ଭକ୍ତ, ତେଣୁ ଏଠି ଗୁରୁଦେବ ସେଇ ରାମଜୀ ତାଙ୍କୁ ବ୍ୟବସ୍ଥା କରିଛନ୍ତି। ତାଙ୍କ ରାମଜୀ ଚାହୁଁଛନ୍ତି ଏଇଟା ଗୁରୁଦେବ ଚାହୁଁନାହାନ୍ତି, ରାମଜୀ ଚାହୁଁଛନ୍ତି ତାଙ୍କର ଗୋଟେ ବିରାଟ ମନ୍ଦିର ହେବ। ବହୁତ ବର୍ଷ ହେଲା ସେ ରହିଥିଲେ, ଛୋଟିଆ ପୂଜା ହେଉଥିଲା, ପୂଜା ପୂଜା ହେଉଥିଲା, ଜଣେ ଆମର ସେ ପ୍ରଭୁବର୍ତ୍ତ ରହିଛନ୍ତି ପ୍ରାଣୀବାବୁ, ସେ ବର୍ତ୍ତମାନ ପରାଶକ୍ତ ହୋଇଯାଇଛନ୍ତି, ସିଏ ଆସିକି ପୂଜା ଟିକେ କରି ପଳେଇ ଯାଉଥିଲେ। ତାଙ୍କର ଜଣେ ଆଉ ଜଣେ ବ୍ରାହ୍ମଣ ଥିଲେ କିନ୍ତୁ ସିଏ ତାଙ୍କର ଆସିଷ୍ଟାଣ୍ଟ, ସିଏ ମୋତେ କେତେବେଳେ ଆସିକି କନ୍ମୋର ମନେ ଜାଣିଥିବ, ଆମର ଜନ୍ମସ୍ଥାନ ହେଉଛି ଗଦେଇଗିରି ନିକଟରେ, ଆମର ଗ୍ରାମର ନାଗପୁର, ଆମ ଗ୍ରାମର ଜଣେ ବ୍ରାହ୍ମଣ ସେ ଗଦେଇଗିରି ମନ୍ଦିରରେ ପୂଜା କରୁଥିଲେ, ସବୁଠି ଗରାଟି ଆଣିକି ଆସୁଥିଲେ ପୂଜା କରିକି, ସେ ଯେଉଁ ପେଜ ଫେଜ ଦେଇକି ଯାଉଥିଲେ, ଏଇଆକୁ ସବୁ ଦେଖାଉଥିଲି, କିଛି କିଛି ଉନ୍ନତି ହେଇପାରୁନଥିଲା। କିନ୍ତୁ ଯେତେବେଳେ ଶ୍ରୀଶ୍ରୀମଦ ଗୌରବ ମିଶ୍ର ମହାରାଜ ସେ ସ୍ଥାନକୁ ପ୍ରାପ୍ତ ହେଲେ, ଗଦେଇଗିରି ସେ ସ୍ଥାନକୁ ଦେଇଦେଲେ, ତାଙ୍କ ମାମ ତାଙ୍କର ଦେଇଦେଲେ, ଦେଖନ୍ତୁ ସାରା ପୃଥିବୀର ଲୋକମାନେ ଜାଣନ୍ତି ଗଦେଇଗିରି ଛୋଟିଆ ସ୍ଥାନ ରହିଥିଲା। ଆମେ ଭାବୁଥିଲୁ ଆମେ ନାଗପୁର, ଆମେ ବହୁତ ଉଚ୍ଚରେ, ଆମର ଯେଉଁ ରହିଛନ୍ତି ପୂଜିତ ବିଗ୍ରହ କୃଷ୍ଣ ରହିଛନ୍ତି ତାଙ୍କୁ ବଡ଼ ଭାଇ ବୋଲି କୁହାଯାଏ, ଏବଂ ଗଦେଇଗିରି ଯେଉଁ କୃଷ୍ଣ ରହିଛନ୍ତି ସେ ହେଉଛି ସାନ ଭାଇ ବୋଲି କୁହାଯାଏ। ଆମେ ପିଲାଦିନେ ଜାଣିଥିଲୁ ସେଇଟା, ଆମେ ଏତେ ଭକ୍ତ ନଥିଲୁ, ଆମେ ଯଦି ପିଲାଦିନେ ଜଗନ୍ନାଥ ଯାହା କରୁଥିଲୁ, କିନ୍ତୁ ଆମେ ଜାଣୁ ଆମ ହେଉଛି ଆମେ ବହୁତ ଉଚ୍ଚରେ, ସେ ନିଚ ସ୍ତରରେ, କିନ୍ତୁ ଦେଖନ୍ତୁ ସାରା ପୃଥିବୀରେ ଆଜି ଗଦେଇଗିରି ଜାଣନ୍ତି, ନାଗପୁର କେହି ଜାଣନ୍ତିନି, ଆମେ ପରିଚୟ ଦେଉଛୁ ଗଦେଇଗିରି ବାସିଆ, ଏଇଭଳିଆ ପରିଚୟ ଦେଉଛୁ ଆମେ। ତେଣୁ ଏଇଭଳି ଭାବରେ ଆମର ଗୁରୁଦେବ ରାମଜୀ ଚାହୁଁଥିଲେ ଗୋଟେ ମନ୍ଦିର ହେବ, ତାଙ୍କ ପୂଜାପାଠ ହେବ, ଏବଂ ଖାଲି ପୂଜାପାଠ ହେବ ତାହା ନୁହଁ, ଏ ଭକ୍ତମାନେ ଯେଉଁମାନେ କ'ଣ ଯେଉଁମାନେ ପାଠଶାଠ ପଢ଼ୁଛନ୍ତି ସେମାନେ ଗ୍ରହଣ କରିବେ ନାହିଁ, ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, କାରଣ ସେମାନେ ବହୁତ ଜନ୍ମ ଐଶ୍ୱର୍ଯ୍ୟ ସୁତ ସିଏ ବି ଏଦ ମହାମଦ କୁମା ନୈବାବାତୀୟ ବିଧାୟତ ବୈଷ୍ଣବ କିଞ୍ଚନ ଗୋଚର, ଯାହାର ବହୁତ ଉଚ୍ଚ କୂଳରେ ଜନ୍ମ ହୋଇଛନ୍ତି, ବହୁତ ଧନ ପ୍ରାପ୍ତ ହୋଇଛନ୍ତି, ବହୁତ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ବହୁତ ଶିକ୍ଷା ପ୍ରାପ୍ତ ହୋଇଛି, ସେମାନେ ଗ୍ରହଣ କରିବେ ନାହିଁ ଭଗବାନଙ୍କୁ। ତେଣୁ ଏଠି ଆମେ ଦେଖୁଛେ ବୁର୍ଲା ସର୍ବପ୍ରଭୁପାଦ ଭଗବାନଙ୍କ ବ୍ୟବସ୍ଥା, ପ୍ରଭୁପାଦ ମହାରାଜଙ୍କର ଇଚ୍ଛା ରହିଛି, ମହାପ୍ରଭୁଙ୍କର ଇଚ୍ଛା ରହିଛି, ପ୍ରଭୁପାଦ ମହାରାଜଙ୍କ ଇଚ୍ଛା ରହିଛି, ଭଗବାନ ସେସବୁ ଇଚ୍ଛାକୁ ପୂରଣ କରିବେ, ତାଙ୍କର ଇଚ୍ଛା ଅନୁସାରେ ଆସିଲେ ଆମର ଗୁରୁଦେବ ଆସିଲେ ବୈଜ୍ଞାନିକ, ଆସିଲେ ପ୍ରଭୁପାଦ ମହାରାଜ ତାଙ୍କୁ କହୁଥିଲେ ଇଡିଅଟ୍ସ ଆଣ୍ଡ ଫୁଲ୍ସ ବୈଜ୍ଞାନିକ ମାନଙ୍କୁ, କିନ୍ତୁ ସେମାନେ ଗ୍ରହଣ କରିନଥିଲେ, କିନ୍ତୁ ଇଏ ଆମର ବୈଜ୍ଞାନିକ ଜଣେ କହିବେ ତାଙ୍କୁ। ତେଣୁ ଏଠି ସବୁ ବୈଜ୍ଞାନିକ ମାନେ, ସବୁ ଇଞ୍ଜିନିୟର ମାନେ, ଯନ୍ତ୍ରୀ ମାନେ, ଯେଉଁ ଡାକ୍ତର ମାନେ ସବୁ ଆସି ଏଠି ଗ୍ରହଣ କରିବେ। ଏଇ ବିଜ୍ଞାନର ଭିତରେ ଏଇଟା ଦିଆଯିବ। ପ୍ରଭୁପାଦ ମହାରାଜ ଭଗବାନଙ୍କର ଯାହା, ଭଗବାନ ଭକ୍ତ ଯାହା ଚାହିଁବେ ଭଗବାନ ସେଇଟା ପୂରଣ କରିବେ। ତେଣୁ ଆମର ଏଇ ଯେଉଁ ସ୍ଥାନ ରହିଛି, ଚଉଦ ବର୍ଷ କାଳ ଅବହେଳିତ ହୋଇ ରହିଥିଲା, ଆମେ ସବୁ ରହିଛୁ, ଚିନ୍ତା କରିପାରୁନଥିଲୁ ଏଇଟା ଡେଭଲପ୍ କରିବ ବୋଲି, କିନ୍ତୁ ଆମର ବର୍ତ୍ତମାନ ଆଶା ଉଜ୍ଜଳ ହୋଇଯାଇଛି। ଆମର ଶ୍ରୀପାଦ ସଞ୍ଜୟ ପ୍ରଭୁ ସିଏ ସେଇଭଳି ଭାବରେ ପୁଞ୍ଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ଏଠି ମନ୍ଦିର ନିର୍ମାଣ ଗୁରୁଦେବଙ୍କର ପ୍ରୀତି ଅର୍ଥେ, ଭଗବାନ ପ୍ରୀତି ଅର୍ଥେ, ଇଏ ହେଉଛି ଧନର ସଦ୍ବ୍ୟବହାର ହେଉଛି ଏଇଟା। ଆମର ଯାହା ଅଛି ତାର ସଦ୍ବ୍ୟବହାର ଏଇଭଳି ଭାବରେ ରହିଛି। ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଜୁହୋସି ଯଦାସି ଯତ୍ ଯତ୍ ତପସୁଛି କମିଟି ହେ ତତ୍ କୃଷ୍ଣ ଅର୍ପଣ। ଆମେ ଯାହା ସବୁ କରୁଛେ ସବୁ ଭଗବାନଙ୍କୁ ଅର୍ପଣ କରିବା, ଏବଂ ଆମର ଯାହା ସବୁ ରହିଛି ଏ ସବୁ ହେଉଛି ଭଗବାନଙ୍କର। ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି ଅର୍ପଣ ନ କରାଯିବ ତାହେଲେ ସେଇଟା ଆମକୁ କର୍ମବନ୍ଧନ କର୍ମବନ୍ଧନରେ ପକାଇବ। ତେଣୁ ଆମେ ସମସ୍ତେ ଆ ଭିତରେ ଚଉଦ ବର୍ଷ ଭିତରେ ବହୁତ ଶିଷ୍ୟ ଶିକ୍ଷା ହୋଇଗଲେଣି, ବହୁତ ମାନେ ସବୁ ଆସୁଛନ୍ତି, ମାନେ ଷ୍ଟୁଡେଣ୍ଟ ମାନେ ଆସୁଛନ୍ତି, ବିଭିନ୍ନ ପ୍ରଫେସର ମାନେ ସବୁ ଆସୁଛନ୍ତି। ଏସବୁ ଆସିକରି ଆମ ପାଖରେ ଯେତିକି ସମ୍ବଳ ରହିଛି, ପ୍ରାଣୀ ଅର୍ଥେ ଧିଆ ବାହା ସେହ ଆଚରଣ ସଦା, ଏଇଟା ଭଗବାନ କହିଥିଲେ ତାଙ୍କର ସାଙ୍ଗ ବାଳକମାନଙ୍କ ସମସ୍ତ ବାଇଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଏତାବ ଜନ୍ମ ସାଫଲ୍ୟମ, ଇଏ ଆମର ଜନ୍ମ ସଫଳ ଏଇଥିରେ ହେବ। ଆମେ ଜାଣିପାରୁନି ଜନ୍ମ ସଫଳ କେଉଁଥିରେ ହେବ। ଆମେ ଭାବୁଛେ ଯଦି ଅଧିକରୁ ଅଧିକ କିଛି ରୋଜଗାର କରିବା ବା କିଛି ଇଏ କରିପାରିବା, ଭୋଗ କରିପାରିବା, ସେଇଟା ଆମର ଜନ୍ମ ସଫଳ ହେବ ନା। ଭଗବାନ କହିଲେ ଏଇଟା ଏତାବ ଜନ୍ମ ସାଫଲ, ଏତିକି ସଫଳତା ହେଉଛି, ଏତିକି ସୀମା ହେଉଛି ଏଇଟା। ଏତାବ ଜନ୍ମ ସାଫଲ୍ୟମ ଦେହି ନାହାନ୍ତି ଦେଇଶୁ, ଯେଉଁମାନେ ଦେହି ଖାଲି ମନୁଷ୍ୟ ନୁହନ୍ତି, ସବୁ ଜୀବମାନେ ସମସ୍ତଙ୍କର ଜୀବ ଜନ୍ମର ସାର୍ଥକ ହେଉଛି ଏଇଟା। ପ୍ରାଣୀ ଅର୍ଥେଇ ଧିଆ ବାଚା ଶ୍ରେୟ ଆଚରଣ ସଦା, ପ୍ରାଣ ଦ୍ୱାରା ହେଉ, ପ୍ରାଣୀ ଅର୍ଥେଇ ବା ଆମର କିଛି ଅର୍ଥ ରହିଛି, ସେ ଅର୍ଥ ଦ୍ୱାରା ହେଉ, ଧିଆ ଆମର ଯେଉଁ ବୁଦ୍ଧି ରହିଛି ବା ବଚନ ରହିଛି, ଏଇ ମାଧ୍ୟମରେ ଆମେ ଏଇସବୁକୁ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ଶ୍ରେୟ ଆଚରଣ ସଦା। ତେଣୁ ଆମର ଗତକାଲି ସେଇଟା ଆଲୋଚନା ହୋଇଥିଲା, ଆମର ସବୁ ଯେଉଁ ରହିଛି ଏଇ ଫେଷ୍ଟିଭାଲ ମାନଙ୍କରେ ସବୁ ବର୍ତ୍ତମାନ ଆସୁଥିବା ଆମେମାନେ ଆସିପାରୁନାହାନ୍ତି, ତା'ର ବର୍ତ୍ତମାନ ମଧ୍ୟ ଯେଉଁ କରୋନା ରହିଛି ସେଥିମଧ୍ୟ ଗୋଟେ ଅସୁବିଧା ରହିଛି, ତଥାପି ବହୁତ କଥା ଆସିଛନ୍ତି। ଆଜିର ହେଉଛି ଗୋଟେ କାର୍ଯ୍ୟକାରୀ ଦିବସ ଥିଲେ ମଧ୍ୟ, ଆଜି ଗୋଟେ ୱାର୍କିଂ ଡେ ଥିଲେ ମଧ୍ୟ, ବହୁତ ବର୍ତ୍ତମାନ ଆସିଛନ୍ତି ମଧ୍ୟ, ତ ଆପଣମାନେ ମଧ୍ୟ ଆସିବ ସାର୍ ରହିବ ଆସିଛନ୍ତି, ଇନଭାଇଟ୍ କରାଯାଇଛି ସବୁ ଆସିବେ। ତେଣୁ ଯାହା ହେଉ ଆମେ ଚେଷ୍ଟା କରିବା, ଆମେ ବର୍ତ୍ତମାନ ଅନୁରୋଧ କରିବା ଆମର ସବୁ ଯେଉଁ ଭକ୍ତମାନେ ଅଛନ୍ତି, ସିନିୟର ଭକ୍ତ ସବୁ ରହିଛନ୍ତି, ସେମାନେ କେମିତି ଆମର ଏଇ ପ୍ରୋଜେକ୍ଟକୁ କେମିତି ମାନେ ଆଗେଇ ନେବେ, ସେଥିପାଇଁ ସେମାନେ ତାଙ୍କ ତରଫରୁ କିଛି ତାଙ୍କର କିଛି କଥା କହିବେ, ଯାହାଫଳରେ କି ଆମେ ଗୁରୁଦେବ ପ୍ରୀତ ହେବେ, ପ୍ରଭୁପାଦ ପ୍ରୀତ ହେବେ, ରାମଜୀ ପ୍ରୀତ ହେବେ, ଏବଂ ମହାପ୍ରଭୁ ମଧ୍ୟ ପ୍ରୀତ ହେବେ। ମହାପ୍ରଭୁ ସେଇଟା ଚାହିଁଛନ୍ତି ସାରା ପୃଥିବୀରେ ହେବ। ତେଣୁ ଆମେ ଅନୁରୋଧ କରିବୁ ଆମର ଯେଉଁ ବର୍ତ୍ତମାନ ଅଛନ୍ତି, ଆମର ଜଗଦାନନ୍ଦ ପ୍ରଭୁ କଥା କହିଥିଲେ, ଅନ୍ୟମାନେ କହିଛନ୍ତି, ପ୍ରଫେସର ଅଜୟ ସାର୍ କହିଛନ୍ତି, ଆମର ବର୍ତ୍ତମାନ ରହିଛନ୍ତି, ଆମର ଆସିଲେ ଇଏ ଅଛନ୍ତି ଆଶିଷ ପ୍ରଭୁ, କିଏ ହଁ ପ୍ରସନ୍ନତା ପ୍ରଭୁ ଆସିଛନ୍ତି, ତାଙ୍କୁ ଆମେ ଅନୁରୋଧ କରିବୁ, ସେ ସେଇଠି ବସନ୍ତୁ। ଆପଣ ଏଇଟା ମାଇକ୍ ଯିବ ଆପଣଙ୍କ ପାଖକୁ, ଆପଣ କହିବେ ଯେ କିଭଳି ଭାବରେ ଆମେ ଏଇ ସ୍ଥାନକୁ ଇଏ କରିପାରିବା, ଆପଣମାନଙ୍କ ସୁଚିନ୍ତିତ ମତାମତ ଆପଣ ପ୍ରଦାନ କରିବେ।
ଆଉ